ପ୍ରଖ୍ୟାତ କଥାକାର ପଦ୍ମଜ ପାଳଙ୍କର ଗଳ୍ପ ସାକ୍ଷୀ। ହଜୁର, ମୁଁ ଗୀତା ଛୁଇଁ ଶପଥ କରି କହୁଛି, ଯାହା କହିବି ସତ କହିବି। ଓକିଲ ମହାଶୟ ନିଜର ଚଷମାକୁ ସଜାଡ଼ି ଦେଇ ଲୋକଟିକୁ ଚାହିଁଲେ, ଯେପରି ସାପଟିଏ ଫଣା ଟେକିଛି। ତାପରେ ଛାତିଠାରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶଟି ତାଙ୍କର ସାମାନ୍ୟ ହଲିଲା, ଯେପରି ସେ ସବୁ ବୁଝିପାରୁଛନ୍ତି, ଜାଣିପାରୁଛନ୍ତି ଲୋକଟା ସୈତାନ ଓ ମିଛ ସାକ୍ଷୀ। ଆଚ୍ଛା, ତମର ନାଁ କ'ଣ?
ଗିରିଧାରୀ ସାହୁ। ଆଜ୍ଞା,
ତମେ କ'ଣ କର?
ଆଜ୍ଞା, କିଛି ନାହିଁ।
ସବୁବେଳେ ତେବେ ବଜାରରେ ବୁଲୁଥାଅ?
ନାହିଁ ଆଜ୍ଞା,
ନିଜ ପାଇଟିକୁ ତ ସମୟ ଅଣ୍ଟେ ନାହିଁ, ମୁଁ କାହିଁକି ବଜାରରେ ଖାଲିଟାରେ ବୁଲିବି?
ତେବେ ସବୁବେଳେ ଘରେ ଥାଅ?
ନାହିଁ ଆଜ୍ଞା, ଚାଷବାସ ମୁଲମଜୁରୀ କରି ଖଟେ। ତେବେ ଏବେ ତ ତମେ କହିଲ କିଛି କର ନାହିଁ ବୋଲି।
ଗିରିଧାରୀ କାବା ହୋଇ ଓକିଲ ବାବୁଙ୍କୁ ଅନେଇଲା। ଅସହାୟତାର ଚାହାଣୀ ଭିତରୁ ଫୁଟି ବାହାରି ପଡ଼ୁଥିଲା, ମୋତେ ଆଉ ଗୁଙ୍ଗାଳନ୍ତୁ ନାହିଁ ଆଜ୍ଞା, ଏତେ ଲୋକ, ଏ ସାହେବ ଓକିଲଙ୍କ ଆଗରେ ମୋ ତଣ୍ଟିଟା ଶୁଖିଯାଉଛି, ଛାତି ଥରୁଛି, ମୁଁ ପଡ଼ିଯିବି କି କ'ଣ, ମୋତେ ଛାଡ଼ିଦିଅ।
ତମେ ତାହେଲେ ସେଦିନ ବଜାରରେ ବୁଲୁଥିଲ?
ନାହିଁ ଆଜ୍ଞା।
ତାହେଲେ ତମେ କିଛି ଦେଖିନ?
ନାହିଁ ଆଜ୍ଞା।
ତୁମ ନାଁ ସାକ୍ଷୀ ତାଲିକାରେ ତେବେ ଉଠିଲା କେମିତି?
ଆଜ୍ଞା,
ମୋ ସ୍ତ୍ରୀ ମୋତେ ରଖି ବସେଇ ଦେଲା ନାହିଁ, ସବୁବେଳେ ଖାଲି ଖିଟ୍ ହେଲା। ହଠାତ୍ ଓକିଲ ସାହେବ କଥା ଭିତରକୁ ପଶି ଆସି ଗିରିଧାରୀକୁ ଆଉ କିଛି କହିବାକୁ ନ ଦେଇ ପଚାରିଲେ, ତୁମ ସ୍ତ୍ରୀ ବାଧ୍ୟ କରିବାରୁ ତମେ ସାକ୍ଷୀ ଦେଉଛ, ତୁମେ କିନ୍ତୁ ସେଦିନ ବଜାରକୁ ଯାଇ ନଥିଲ କି କିଛି ବି ଦେଖିନଥିଲ। ମାଇ ଲର୍ଡ, ଏ ପଏଣ୍ଟକୁ ନୋଟ୍ କରାଯାଉ, ଗିରିଧାରୀ ସାହୁ ଜଣେ ମିଥ୍ୟା ସାକ୍ଷୀ, ତାର ସ୍ତ୍ରୀର ଚାପରେ ସେ ସାକ୍ଷ୍ୟ ଦେବାକୁ ଆସିଛି। ଗିରିଧାରୀ ସାହୁ ଘାବରେଇ ଗଲା। ହଠାତ୍ ତା ପାଟି ବାହାରି ଆସିଲା,
ନାହିଁ ଆଜ୍ଞା,
ମୁଁ କେବେ କୋର୍ଟ କଚେରୀ ଧନ୍ଦାରେ ପଶି ନାହିଁ, ଏସବୁ ଥାନକୁ ମୋର ଭାରି ଭୟ, ମୁଁ ସେଇଥିପାଇଁ ନାଗମଣି ବାବୁଙ୍କୁ ମନା କରୁଥିଲି, ମୋତେ ସେ ଧନ୍ଦାରେ ପୁରାନ୍ତୁ ନାହିଁ, ମୁଁ କିଛି ବି କହିପାରିବି ନାହିଁ। ଏଥର ଜଜ୍ ସାହେବ ନିଜ ଚୌକି ଉପରେ ଆଉଜି ପଡ଼ି ସହଜ ସ୍ୱରରେ କହିଲେ, ନା ତୁମେ ଭୟ କର ନା, ସବୁ ସତ ସତ କଥା କୁହ, ତୁମର ସାକ୍ଷ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ। ଗିରିଧାରୀ ସାହୁ ଏଥର ଟିକେ ସାହସ ସଞ୍ଚୟ କରି କହିଲା,
ହଜୁର,
ମୋତେ ଆଉ କିଛି ପଚାରନ୍ତୁ ନାହିଁ, ମୋତେ ଛାଡ଼ି ଦିଅନ୍ତୁ, ମୋ ଦେହ ହାତ ଥରୁଛି, ମୋତେ ପଛେ ଆଉ ଦିନେ ସବୁ କଥା ପଚାରିବେ, ମୁଁ କହିବି। ଆଜି ଗିରିଧାରୀ ହାତ ଯୋଡ଼ି ବିକଳ ଭାବେ ଜଜ୍ ସାହେବ ଓ ଓକିଲଙ୍କୁ ଆଖି ଫେରାଇ ଚାହିଁ ରହୁଥାଏ। ଜଜ୍ ସାହେବ ନାଜରକୁ ଚାହିଁ କହିଲେ, ଏ ସାକ୍ଷୀକୁ ପୁଣି ଥରେ ଶେଷ ସାକ୍ଷୀ ଭାବେ ଡକାଇବାକୁ ଦିନ ଧାର୍ଯ୍ୟ କରିବେ, ଆଜି ସେ ଯାଉ।
ହଁ, ତୁମେ ଯାଅ।
ଓକିଲ ମହାଶୟଙ୍କ ଆଦେଶ ପାଉ ପାଉ ଗିରିଧାରୀ ସାହୁ କୃତ୍ୟକୃତ୍ୟ ହୋଇ ହାତ ଯୋଡ଼ି କୋର୍ଟକୁ ଦଣ୍ଡବତ କଲା। ଗୋଡ଼ଟିକି ପ୍ଲାଟଫର୍ମ ଉପରୁ ତଳକୁ ଆସି ଯେତେବେଳେ ବାହାରେ ପହଞ୍ଚିଲା, ସେତେବେଳେ ସେ ନିଶ୍ୱାସ ନେଇପାରୁନଥିଲା, ସେ ନିଜକୁ ଠେଲି ନେଇଯାଇ ବସି ପଡ଼ିଲା କୋର୍ଟ ବାରଣ୍ଡାରେ। କୋର୍ଟ ଭିତରେ ବାହାରେ ବେଶ କିଛି ଲୋକ ଥିଲେ, ଗୋଟିଏ ଚଳନ୍ତି ହଇଚଇରେ ସ୍ଥାନଟି ପୂରି ରହିଥିଲା। ଗିରିଧାରୀ ସାହୁର ନିଶ୍ୱାସ ଘରେ ପଶିବାରୁ ସେ ମୁହଁଟିକି ଯାହାଙ୍କୁ ଖୋଜିଲା, ସେ ହେଲେ ନାଗମଣି ବାବୁ। ସେ ତାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦେଖିପାରିଲା, ସେଇ ଓକିଲଟି ଯିଏ ତାକୁ ଜେରା କରୁଥିଲେ ତାଠାରୁ ଖଣ୍ଡେ ଦୂରରେ ଠିଆ ହୋଇ ସିଗାରେଟ୍ ଲଗାଇଛନ୍ତି। ତାଙ୍କ ମହକିଲ ଘନ ରାଉତ ହସ ହସ ମୁହଁରେ ତାଙ୍କ ପାଖରେ ଠିଆ ହୋଇ କ'ଣ ପଚାରୁଛି। ମୋହରିଆର ବି ସେଠି ଫାଇଲ ଧରି ଠିଆ ହୋଇଛି, ସେମାନେ ସମସ୍ତେ ଖୁସି। ବିରକ୍ତିରେ ସେପଟ ମୁହଁ ବୁଲେଇ ନେଲା ଗିରିଧାରୀ। ସେ ଦେଖିଲା ତା ପାଖରେ ଦୁଇଜଣ ପୋଲିସ ଠିଆ ହୋଇଛନ୍ତି। ସେମାନେ ତାକୁ ଶୁଣେଇକିରି କହିଲେ, ଶଳା ପେଖନା କାଢ଼ୁଛି, ଗାଁରେ ମାମଲଦାର ଦେଖିବ ଯେ ପାଟିରେ ବାଟୁଳି ବାଜିବ ନାହିଁ, ଯେମିତି ଦୁନିଆ ଯାକର ଆଇନ ଜାଣିଛି। ଏଠି ବାନା ପର ଖର୍ଚ୍ଚରେ ଆସିଥିଲା କେସ୍କୁ ଭଣ୍ଡୁର କରିବାକୁ।
ହରେ, ତୁ ସେ ମର୍ଡର ହେଲାବେଳେ ଦେଖିନଥିଲୁ?
ଗିରିଧାରୀ ଠିଆ ହୋଇଯାଏ କହିଲା,
ହଁ ଆଜ୍ଞା, ଦେଖିଥିଲି।
ଦେଖିଥିଲୁ ତ? ଆଉ ମାଇପ କହିଲା, ବୋଉ କହିଲା, ବୋପା କହିଲା, କାହିଁକି କହୁଥିଲେ?
ପୋଲିସ ବାବୁ ବିରକ୍ତ ହୋଇଯାଇଥିଲେ।
ଆଜ୍ଞା, ମୋ ମୁଣ୍ଡ ବିଗିଡ଼ି ଗଲା, ଶଳା ସେପଟରୁ କିଛି ମାଲ ପକେଇଛୁ କି?
ପୋଲିସ ବାବୁ ଜଣଙ୍କ ଆଙ୍ଗୁଠି ଘେସି ଇସାରା ଦେଲେ,
ଆଜ୍ଞା ଜଗନ୍ନାଥଙ୍କ ଦ୍ୱାହି, ଏଠି ଧର୍ମ କୋର୍ଟ କଚେରୀ ଲାଗିଛି, ସେ କଥା ଏ ଗିରିଧାରୀ ସାହୁର ଜାତକରେ ନାହିଁ।
ଆଉ କିଛି ଶୁଣିବାକୁ ପୋଲିସ ଦୁଇ ଜଣଙ୍କୁ ସେଠି ରହିଲେ ନାହିଁ। ଗିରିଧାରୀ ହତାଶ ଅନୁଭବ କଲା ଓ ମୁହଁ ବୁଲେଇ ନାଗମଣି ବାବୁଙ୍କୁ ଖୋଜିଲା। ତା ପାଖରେ ଗାଁକୁ ଯିବାକୁ ପଇସା ନାହିଁ କି ଖାଇବାକୁ ବି ପଇସା ନାହିଁ, କ'ଣ କରିବ ସେ ଜାଣିପାରୁନଥାଏ। ସେ ଖାଲି ଏମିତି ଏକ ଆତ୍ମକ୍ଳାନୀରେ ଛଟପଟ ହୋଇ ଖୋଜୁଥାଏ ନାଗମଣି ବାବୁଙ୍କୁ। ତାର ଏତେ ପାଖରେ କୋର୍ଟ ପିଣ୍ଡାରେ ଯେ ନାଗମଣି ବାବୁ ଠିଆ ହୋଇଛନ୍ତି, ସେ ନିଜକୁ ବିଶ୍ୱାସ ବି କରିପାରିଲା ନାହିଁ। ସେ ତାଙ୍କୁ ଦେଖୁ ଦେଖୁ କେମିତି ନିଜକୁ ଅପରାଧୀଟିଏ ମନେ କଲା, ତାଙ୍କ ପାଖକୁ ଯିବାକୁ ଆଉ ସାହସ ବା ଇଚ୍ଛା ହେଲା ନାହିଁ।
ସେ ସେଇଠି ଖାଲି ନଙ୍ଗପଙ୍ଗ ହେଲା।
ଗିରିଆ ଭାଇ ଆସ ଖାଇବ ଆସ। କିଛି ସମୟ ପରେ ନିଜେ ନାଗମଣି ବାବୁ ଶୁଖିଲା ସ୍ୱରରେ ତାକୁ ଡାକିଲେ ଓ ଚାଲିବା ଆରମ୍ଭ କରିଦେଲେ। ଅଗତ୍ୟା ଗିରିଧାରୀ ତାଙ୍କ ପଛେ ପଛେ ଚାଲିଲା। ସେମାନେ ଅନ୍ନପୂର୍ଣ୍ଣା ହୋଟେଲରେ ପଶିଲେ। ବାଲ୍ଟିରୁ ମଗରେ ପାଣି ଆଣି ମୁହଁ ହାତ ଧୋଇ ବସିଗଲେ ଗୋଟେ ଲମ୍ବା ବେଞ୍ଚ ଓ ଡେସ୍କ ମଝିରେ। ନାଗୁବାବୁ ତମକୁ ମିଛ ମୋତେ ସତ, ମୋ ମୁଣ୍ଡ ଖରାପ ହୋଇଗଲା। ଗିରିଧାରୀ ନିଜକୁ ବୁଝାଇବାକୁ ଚେଷ୍ଟା କରିଥାଏ। ହେଇଟି ଲକ୍ଷ୍ମୀଙ୍କ ପାଖରେ ବସିଛି, ମିଛ କହୁଥିଲେ ସାତ ଜନ୍ମ ଯାଏଁ ମୋତେ ଅନ୍ନ ମିଳିବ ନାହିଁ। କ'ଣ ଖାଇବ, ମାଛ ନା ସାଦା? ନାଗୁବାବୁ ସେସବୁ କଥାକୁ କାନ ନ ଦେଇ ପଚାରିଲେ। ଏମିତି ଭାବ ଦେଖି ଗିରିଧାରୀର ଖାଇବାକୁ ଇଚ୍ଛା ହେଲା ନାହିଁ। ସେ ଅଭିମାନ ଓ ଅନୁତାପ ଭରା କଣ୍ଠରେ କହିଲା, ତମେ ମୋ ଉପରେ ରାଗିଛ, ପୁଅ ମଲା ଦିନଠୁ ମୁଁ ଆଉ ଆଇଁଷ ଖାଉ ନାହିଁ, ଗୋଟାଏ ସାଦା ଓ ଗୋଟାଏ ଆଇଁଷ ମିଲ୍ ଦିଅ। ନାଗୁବାବୁ ପୂଜାରୀକୁ ବରାତ କଲେ। ଗିରିଧାରୀ କାନ୍ଦ କାନ୍ଦ ହୋଇ ଉଠିଲା। ସେ ନିଜକୁ ଖୁବ୍ ଛୋଟ ମନେ କରି କହିଲା, ହଉ ହେଲା ନାଗୁବାବୁ, ଯେଉଁ ଭୁଲ ତ କରିଛି କରିଛି, ତମ ସାଙ୍ଗରେ ଆସି ତମର ନା ମୋର କାହାର କିଛି ବି ଲାଭ ହେଲା ନାହିଁ। ଘରକୁ ଗଲେ ପଛେ ମୋ ପିଛା ଖର୍ଚ୍ଚ କରିଥିବା ପଇସା ମୁଁ ତମକୁ ଦେଇଦେବି। ଭାତ ଗୁଣ୍ଡାକୁ ପାଟି ପାଖକୁ ନେଉ ନେଉ ନାଗୁବାବୁ ଅଟକି ଯାଇ ଗିରିଧାରୀ ସାହୁକୁ ଚାହିଁଲେ। ସେ ଭାରି ଭାରି ସ୍ୱରରେ କହିଲେ, ହଁ ତୁମେ ସେ ଟଙ୍କା ହେଲେ ମୋ 22 ବର୍ଷର ପୁଅକୁ ଫେରି ପାରିବ। ଗିରିଧାରୀ ମୁଠା ଭାତକୁ ଆଙ୍ଗୁଠିରେ ଘାଣ୍ଟୁଥାଏ ନୀରବରେ। ତମେ ଇଚ୍ଛା କରିଥିଲେ ଯାହା ସବୁ ଦେଖିଥିଲ କୋର୍ଟରେ କହିପାରିଥାନ୍ତ, ଆଉ ସେ ଖୁଣିମାନେ ଦଣ୍ଡ ପାଇଥାନ୍ତେ, ତାହା ତମେ କଲ ନାହିଁ। କାହିଁକି ସେସବୁ କଥା କହିଲ ନାହିଁ, ମୋତେ କ'ଣ ଅଛପା ଅଛି ବୋଲି ଭାବୁଛ? ମୁଁ ସବୁ ଜାଣେ। କ'ଣ ଜାଣିଛ? ଗିରିଧାରୀ ମୁଟିକି ପଚାରିଲା। ହଉ ଖାଇଦିଅ ଖାଇଦିଅ, ଭାତ ଥଣ୍ଡା ହୋଇଯାଉଛି, ମୁଁ ତ ଆଉ ଖାଇପାରିବି ନାହିଁ, ମୋ ହୃଦୟ ଜଳୁଛି, କାହାକୁ ସେସବୁ କଥା କହିବି? ଆଖିରେ ଦେଖୁଥିବା ଲୋକ ପୁଣି ମୋ ନିଜ ଲୋକ ହେଇଥିବ ପାଟି ଖୋଲୁନାହାନ୍ତି ସତ କହିବା ପାଇଁ। ପୁଅ ମରିବାର ଦୁଃଖ ସହ ଏ ଦୁଃଖ ବି ସହିବାକୁ ପଡ଼ିଛି। କ'ଣ ଆଜିକାଲି ମଣିଷ ହୋଇଗଲେଣି, ସତ୍ୟ ନ୍ୟାୟ ଧର୍ମ କାହା ପାଖରେ ଆଉ ଦେଖାଯାଉନାହିଁ, କେମିତି ଦୁନିଆ ଚଳିବ କେଜାଣି? ମୁଁ ଭାବିଥିଲି ସେ ଗୁଣ୍ଡାମାନେ ବଜାର ମଝିଟାରେ ସମସ୍ତଙ୍କ ଆଖି ଆଗରେ ମୋ ପୁଅକୁ ମାରି ନିସ୍ତାର ପାଇବେ ନାହିଁ, ନିଶ୍ଚୟ ସେମାନେ ଦଣ୍ଡ ପାଇବେ। ହେଲେ ସବୁ କଥା ଦେଖିଥିବା ଲୋକମାନେ ସାକ୍ଷୀ ଦେବାକୁ ନାଇଁ କରୁଛନ୍ତି, କହୁଛନ୍ତି ଆମେ କିଛି ଦେଖିନାହୁଁ, ଆମକୁ ସେ ଅଡ଼ୁଆରେ ପୁରା ନାହିଁ। ଦୀର୍ଘଶ୍ୱାସ ପକାଇ ନାଗମଣି ବାବୁ ଖାଇବା ପାଖରୁ ଉଠିଗଲେ। ହାତ ଧୋଇ ଆସି ଗିରିଧାରୀ ପାଖରେ ଠିଆ ହୋଇ କହିଲେ, ତମେ ଭାଇ ଖାଇଦିଅ, ବ୍ୟସ୍ତ ହୁଅ ନା, ମୁଁ ବାହାରେ ପାନ ଭାଙ୍ଗି ଆଣୁଛି। ଗିରିଧାରୀ ନିରବରେ ସବୁ କଥା ଶୁଣୁଥାଏ। ସେ ଏମିତି ଅପରାଧୀ ନିଜକୁ ମନେ କରୁଥାଏ ଯେ ଭୋକ ସତ୍ତ୍ୱେ ଖାଇପାରୁନଥାଏ, ଇଆଡ଼େ ଭାତ ଗଣ୍ଡାକ ଛାଡ଼ି ଦେଇ ଉଠି ଆସିବାକୁ ବି ଉଚିତ ମଣୁନଥାଏ। କୌଣସି ମତେ ନାକରେ ପାଟିରେ ସେତକ ପୁରେଇ ଦେଇ ସେ ହାତ ଧୋଇଲା। ଲୁଗାକାନିରେ ମୁହଁ ହାତ ପୋଛି ଯେତେବେଳେ ନାଗମଣିଙ୍କ ହାତରୁ ପାନ ଦିଖଣ୍ଡ ଧରିଲା, ସେ ନିଜକୁ ଖୁବ୍ ଏକୁଟିଆ ଓ ହୀନ ମନେ କରୁଥିଲା। ଚୁପଚାପ ତାଙ୍କ ପଛରେ ଚାଲୁଥିଲା। ବସ୍ରୁ ଓହ୍ଲାଇ ରାତି ଘଡ଼ିକ ସୁଦ୍ଧା ସେମାନେ ଗାଁରେ ପହଞ୍ଚିଲେ। ଗିରିଧାରୀର ଘର ଗାଁଠାରୁ ଟିକିଏ ଦୂରରେ। ଚାଲ ତମକୁ ମୁଁ ଘରେ ଛାଡ଼ି ଦେଇ ଆସିବି, ହଠାତ୍ ମୁହଁ ଖୋଲି ନାଗମଣି କହିଲେ। ନାଇଁ ନାଇଁ ମୁଁ ଚାଲିଯିବି, ଅନ୍ଧାର ହୋଇଗଲାଣି, ଡର ମାଡ଼ିବ। ମୋତେ ଡର ମାଡ଼େ ନାହିଁ ମ, ହଠାତ୍ କହୁ କହୁ ଅଟକିଗଲା ଗିରିଧାରୀ। ତମକୁ ଡର ମାଡ଼େ ନାହିଁ? ନାଗମଣି ତୀକ୍ଷ୍ଣ ସ୍ୱରରେ ପଚାରିଲେ। ଗିରିଧାରୀ ଚୁପ୍ ରହିଲା, କ'ଣ ସେ ଉତ୍ତର ଦେବ ବୁଝିପାରିଲା ନାହିଁ। ଆଗେ ଆଗେ ନାଗମଣି ବାବୁ ଚାଲିଥାନ୍ତି। ବାସ୍ତୁହରା ମଣିଷଟିଏ ଯେମିତି ଯାହା ଭାବୁଛି ତାହା କରୁଛି, ଯୁଆଡ଼େ ପାଦ ପଡ଼ୁଛି ସିଆଡ଼େ ଚାଲୁଛି। ନାଣ୍ଡିଅପା ନାଣ୍ଡିଅପା କବାଟ ଖୋଲ, ନାଗମଣି ବାବୁ ଯାଇ ଗିରିଧାରୀର କବାଟ ପାଡ଼ିଲେ। ହାତରେ ଗୋଟାଏ ଡିବିରି ଧରି ନାଣ୍ଡିଅପା କବାଟ ଖୋଲି କହିଲା, ଆସିଲ, ଆସ ଘରକୁ ଆସ। ନାଇଁ ନାଇଁ ମୁଁ ଯାଉଛି, ଡର ମାଡ଼ିବ ବୋଲି ମୁଁ ଭାଇଙ୍କୁ ଛାଡ଼ିଦେବାକୁ ଆସିଥିଲି। କ'ଣ ହେଲା ଟିକେ କହିକରି ଯା, ନାଣ୍ଡିଅପାର ଉଦ୍ବିଗ୍ନ ସ୍ୱର, ତୁ ତାଙ୍କୁ ପଚାରି ସବୁ କଥା ବୁଝ, ମୋତେ ଥକା ଲାଗିଲାଣି। ନାଗମଣି ବାବୁ ପାହାଚ ତଳକୁ ଓହ୍ଲାଇ ପଡ଼ିଲେ। ଇରେ ଆଲୁଅଟା ନେଇଯା, ଅନ୍ଧାରରେ କେମିତି ଯିବୁ? ମୁଁ ଯାଇପାରିବି, ପୁଅ ମଲା ପରେ ଆଉ ମୋର କ'ଣ ଅଛି କହୁନୁ, ଆଉ ଜୀବନକୁ କ'ଣ ଶ୍ରଦ୍ଧା ଅଛି, ତୁ ଥା, ନାଗମଣି ବାବୁ କହିଦେଇ ଚାଲିଗଲେ। ନାଣ୍ଡିଅପାକୁ ସେହି ସ୍ୱର ଯେମିତି ଛନ୍ଦି ପକାଇଲା, ତାର ସମ୍ବେଦନଶୀଳ ହୃଦୟରେ କୋହ ଭରିଗଲା। କବାଟ ଦେଇ ସେମାନେ ଘର ଭିତରକୁ ପଶିଲେ। ଗିରିଧାରୀ କିଛି ନ କହି କୂଅମୂଳକୁ ଚାଲିଗଲା ଧୋଇଦାଇ ହେବାକୁ। ଗାମୁଛାଟାଏ ଆଣି ନାଣ୍ଡିଅପା ବଢ଼େଇ ଦେଲା ସ୍ୱାମୀକୁ। ସେ ପୋଛି ପାଛି ହେଲା, ଗାମୁଛା ବଦଳିଲା। କ'ଣ ହେଲା କହୁନ କାହିଁକି, ନାଣ୍ଡି ପଚାରି ହାତରେ ଧରିଥିବା ଡିବିରିଟିକୁ ଚଟାଣରେ ଥୋଇଦେଇ ବସି ପଡ଼ିଲା। କ'ଣ ଆଉ ହବ, ଦୀର୍ଘଶ୍ୱାସ ପକାଇ ଗିରିଧାରୀ ଖଟ ଉପରେ ବସିପଡ଼ି ଉତ୍ତର ଦେଲା, ତମେ କ'ଣ ସାକ୍ଷୀ ଦେଲ ନାହିଁ? ଦେଲି ଯେ କିଛି କହିପାରିଲି ନାହିଁ, ଯାହା ଦେଖିଥିଲ ତାହା ବି କହିପାରିଲି ନାହିଁ। ନା ନା କାହିଁକି, ଚିଡ଼ି ଉଠି ନାଣ୍ଡି ପଚାରିଲା, ଡର ମାଡ଼ିଲା। କାହାକୁ? ତତେ ତ ମୁଁ କିଛି କହିନି, ତୁ ବ୍ୟସ୍ତ ହେବୁ ବୋଲି।
ନାଣ୍ଡି ତୀକ୍ଷ ଭାବରେ ଚାହିଁ ରହିଲା ନିଜ ସ୍ୱାମୀଙ୍କୁ। ମୋତେ ପୁଣି କେଉଁ କଥା କହିନ? ଦୁଇ ଦିନ ତଳେ ପଞ୍ଝାଏ ଗୁଣ୍ଡା ମୋତେ ଘେରିଥିଲେ, ଧମକ ଦେଇ ପଚାରିଲେ, ତୁ ଅଜୁ ମର୍ଡର କେସ୍ରେ ସାକ୍ଷୀ ହେବାକୁ ଚାହୁଁଛୁ? ମୁଁ ତ ଆବା କାବା ହୋଇ ଠିଆ ହୋଇଥାଏ, ମୋତେ ବି ସେମାନେ କିଛି କହିବାକୁ ଦେଉନଥାନ୍ତି, ଖାଲି ନିଜ ତରଫରୁ କହିଯାଉଥାନ୍ତି। ଦେଖ ଶଳା, ତତେ ଭଲରେ କହିଦେଉଛୁ, ଅଜୁ ତ ମଲାଣି ଗଲାଣି, ତା ପାଇଁ ଆଉ ଗୋଟେ ଟୋକାରେ ଜୀବନ କାହିଁକି ମାଟି କରିବୁ? ଶଳା, ତୁ ଯଦି କିଛି ଦେଖିଛୁ ବୋଲି କୋର୍ଟରେ କହିବୁ, ତାହେଲେ ଘରୁ ମାଇପର ହାତରୁ ଚୁଡ଼ି କାଢ଼ି ଦେଇ ଯାଇଥିବୁ। ମନେ ରଖ, କୋର୍ଟରୁ ବାହାରିଲେ କେଉଁ ବୋପା ତୋ ପିଠିରେ ପଡ଼ିବେ ନାହିଁ।
ତମେ ଏଇ ଡରରେ ସାକ୍ଷୀ ଦେଲୁ ନାହିଁ? ନାଣ୍ଡିର କଣ୍ଠରେ ଭରିଗଲା ତାତ୍ସଲ୍ୟ।
ଏଇ ଡରରେ ଆଉ ଆଉ ଦେଖିଥିବା ଲୋକେ ପାଟିରେ ବେଙ୍ଗ ପୁରେଇ ଆଖିରେ ସିଜୁ ମାରି ପଡ଼ି ରହିଲେ, ଯେମିତି କେହି କିଛି ଦେଖିନଥାନ୍ତି, କେହି କିଛି ଦେଖିନାହାନ୍ତି କି କେହି କିଛି ଜାଣିନାହାନ୍ତି। ମାଇଚିଆଟାଏ, ଅଜୁ ମର୍ଡର ଦେଖି ଯେମିତି କଥା କହୁଥିଲେ ସବୁ ତାଡ଼ି ପକେଇବେ। ଅସଲ ବେଳ ଆସିଲା ବେଳକୁ ସେ ବାଡ଼ିପୋଷା ଖୁଣିର ବାପ ଆଉ ତାର ସାଙ୍ଗମାନେ ଯେତେବେଳେ ହାତରେ ତାଙ୍କର ଦୁଇ ପଇସା ଗୁଞ୍ଜିଦେଲେ କି ଟିକିଏ ଧମକ ଚମକ ଦେଇଦେଲେ, ସମସ୍ତେ ମୁହଁ ମାଡ଼ି ରହିଲେ। ଶେଷରେ ତମେ ବି ସେମିତି କଲ, ଟିକିଏ ତମେ ଧର୍ମକୁ ଚାହିଁଲ ନାହିଁ, ମୋ ନାଗ ଭାଇ ମୁହଁକୁ ଚାହିଁଲ ନାହିଁ। କିଛି ସୁଧାର ମଣିଷଟିଏ ସେ, ମୋତେ ତା ମା ଧର୍ମ ଝିଅ କରିଥିଲା, ହେଲେ ସେ ତ ଏକା ନାଡ଼ିକଟା ଭଉଣୀ ଭଳି ମୋତେ ଦେଖେ, ତମକୁ କେତେ ଖାତିର କରେ। ଡରରେ ତମେ ସବୁ ପାସରେ ଦେଲ, ଛି ଛି ଛି, ଏ ଦେଶରେ କ'ଣ ଆଉ ରହିହେବ ନାହିଁ? ଗୁଣ୍ଡା ବଦମାସ ତ ସବୁବେଳେ ସବୁକାଳେ ଅଛନ୍ତି, ରହିବେ। ଏହା ବୋଲି ଆମେ ଭଲ ଲୋକ ଗୁଡ଼ାକ ସେ ଅସାମାଜିକ ଲୋକ ଗୁଡ଼ାଙ୍କୁ ଡରିବା? ଏମିତି ଯେ ସତ କଥା ଆଖିରେ ଦେଖା କଥା ବି କହିପାରିବେ ନାହିଁ? ନାଣ୍ଡିର ଆଖି ଜଳିଲା ବିଦ୍ୱେଷରେ, ଘୃଣାରେ। ଏଇ ଚୁଡ଼ି ପାଇଁ ତମେ ସତ କଥା ନ କହି ନିଜକୁ ଛୋଟ କରିଦେଲ ନା? କି ମର୍ଯ୍ୟାଦା ରଖିଲ ୟାର? ଇଏ ଥାଇ କେତେ ନ ଥାଇ କେତେ? ନାଣ୍ଡି ଚଟାଣ ଉପରେ ଖୁବ୍ ଜୋରରେ ତା ହାତ ଦୁଇଟାକୁ ପିଟିଦେଲା, ସେଇ ଘାତରେ ହାତର ମୁଠାକ ଯାକ ପାଣି କାଚ ଭାଙ୍ଗି ଛିଟକି ପଡ଼ିଲା ଚାରିଆଡ଼େ। ତାପରେ ସେ କାନ୍ଦି ଉଠିଲା ବିକଳ ହୋଇ। ଗିରିଧାରୀ ସବୁ ଚମକି ପଡ଼ି ଉଠି ଠିଆ ହୋଇଗଲା।